आकाशवाणी। ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଦେଶରେ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହିତ କରିବା ଲାଗି ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଦେଶର 7ଟି ବିମାନ ବନ୍ଦରରେ ଆଜିଠାରୁ ଆରମ୍ଭ ହେବ ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍ ଟ୍ରଷ୍ଟେଡ୍ ଟ୍ରାଭେଲର କାର୍ଯ୍ୟକ୍ରମ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ଆଜି ସନ୍ଧ୍ୟାରେ ସାକ୍ଷାତ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇତିହାସ ରଚିଲା ଇସ୍ରୋ, ସଫଳତାର ସହ ଶେଷ ହେଲା ଉପଗ୍ରହ ସଂଯୋଗୀକରଣ ପ୍ରକ୍ରିୟା। ଏବଂ ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆଜି କଳିଙ୍ଗ ଲାନ୍ସର୍ସ ଓ ଏସ୍ଜି ପାଇପର୍ସ ଏବଂ ମହିଳା ବର୍ଗରେ ବେଙ୍ଗଲ ଟାଇଗର୍ସ ଓ ଓଡ଼ିଶା ୱାରିୟର୍ସ ମଧ୍ୟରେ ହେବ ମୁକାବିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନର ଆଜି 9 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶରେ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହିତ କରିବା ଲାଗି ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଗତ 9 ବର୍ଷ ମଧ୍ୟରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ରୂପାନ୍ତରଣ କାର୍ଯ୍ୟକ୍ରମ ଦ୍ୱାରା ଅଗଣିତ ଯୁବବର୍ଗ ସଶକ୍ତ ହୋଇପାରିଛନ୍ତି। ସେମାନଙ୍କର ଅଭିନବତ୍ୱ ପ୍ରତିଭା ସଫଳ ଷ୍ଟାର୍ଟଅପ୍ରେ ପରିଣତ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରଙ୍କ ନୀତି କାର୍ଯ୍ୟକୁ ସହଜ ଓ ସରଳ କରିବା ଉପରେ ପର୍ଯ୍ୟବେସିତ। ପ୍ରତ୍ୟେକ କ୍ଷେତ୍ରରେ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆପଣାଇ ଷ୍ଟାର୍ଟଅପ୍ଗୁଡ଼ିକୁ ସଫଳତାର ଶୀର୍ଷରେ ପହଞ୍ଚାଇବାର ସରକାରଙ୍କର ଲକ୍ଷ୍ୟ ରହିଛି। ସରକାର ସର୍ବଦା ସକ୍ରିୟ ଭାବେ ନବସୃଜନକୁ ପ୍ରୋତ୍ସାହିତ କରିଆସୁଛନ୍ତି, ଫଳରେ ଦେଶର ଯୁବଶକ୍ତି ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ସାହସ ସଞ୍ଚୟ କରିପାରୁଛନ୍ତି। ଶ୍ରୀ ମୋଦି ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଷ୍ଟାର୍ଟଅପ୍ ଇଣ୍ଡିଆର ସଫଳତା କାର୍ଯ୍ୟକ୍ରମ ଯୋଗୁଁ ଦେଶ ଆଜି ସକ୍ରିୟ, ଆସ୍ଥାଭାଜକ ଏବଂ ଭବିଷ୍ୟତ ଗଠନ ପାଇଁ ପ୍ରସ୍ତୁତ ହୋଇପାରିଛି। ପ୍ରଧାନମନ୍ତ୍ରୀ ସମସ୍ତ ଯୁବବର୍ଗଙ୍କୁ ଷ୍ଟାର୍ଟଅପ୍କୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି।
देश ने स्टार्टअप इंडिया अभियान शुरू किया तो देश के युवाओं ने दिखा दिया कि वो क्या कुछ कर सकते हैं। आज भारत दुनिया का तीसरा बड़ा स्टार्टअप इकोसिस्टम है।
ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନର ଉଦ୍ଦେଶ୍ୟ ହେଉଛି ଷ୍ଟାର୍ଟଅପ୍କୁ ଉତ୍ସାହିତ କରି ଦେଶରେ ଉଦ୍ଭାବନ ଏବଂ ଉଦ୍ୟୋଗ ପାଇଁ ଏକ ଶକ୍ତିଶାଳୀ ଇକୋସିଷ୍ଟମ୍ ନିର୍ମାଣ କରିବା। ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଅନ୍ତର୍ଗତ ଚାକିରି ଖୋଜୁଥିବା ଲୋକଙ୍କ ପରିବର୍ତ୍ତେ ଦେଶରେ ନିଯୁକ୍ତି ସୃଷ୍ଟି କରି ବୃଦ୍ଧି କରିବା ଉଦ୍ଦେଶ୍ୟ ରହିଛି। ଗତ 9 ବର୍ଷ ମଧ୍ୟରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଦେଶରେ ଏକ ଦୃଢ଼ ଇକୋସିଷ୍ଟମ୍ ଗଠନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତ 1,69,000ରୁ ଅଧିକ ଷ୍ଟାର୍ଟଅପ୍ ସହ ବିଶ୍ୱର ତୃତୀୟ ବୃହତ୍ତମ ଇକୋସିଷ୍ଟମ୍ ଭାବେ ସଫଳତା ହାସଲ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର 7ଟି ବିମାନ ବନ୍ଦରରେ ଆଜି ଫାଷ୍ଟଟ୍ରାକ୍ ଇମିଗ୍ରେସନ୍ ଟ୍ରଷ୍ଟେଡ୍ ଟ୍ରାଭେଲର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ବିମାନ ବନ୍ଦରଗୁଡ଼ିକ ହେଉଛି ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୋର, ହାଇଦ୍ରାବାଦ, କୋଚିନ୍ ଏବଂ ଅହମ୍ମଦାବାଦ। ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଇମିଗ୍ରେସନ୍ ସୁବିଧା ଯୋଗାଇ ଦେଇ ଆନ୍ତର୍ଜାତିକ ଭ୍ରମଣକୁ ସହଜ, ସୁଗମ ଓ ସୁରକ୍ଷିତ କରିବା ଦିଗରେ ଏହି ବ୍ୟବସ୍ଥା କାର୍ଯ୍ୟ କରିବ। ଭ୍ରମଣକାରୀମାନେ ଅନ୍ଲାଇନ୍ ମାଧ୍ୟମରେ ଏଥିଲାଗି ପଞ୍ଜୀକରଣ କରିପାରିବେ। ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆବେଦନକାରୀମାନେ FTIttp.mha.gov.in ପୋର୍ଟାଲରେ ସମ୍ପୂର୍ଣ୍ଣ ବିବରଣୀ ଓ ଦସ୍ତାବିଜ ଦାଖଲ କରିବେ। ପରେ ପଞ୍ଜୀକୃତ ଆବେଦନକାରୀଙ୍କ ବାୟୋମେଟ୍ରିକ୍ ତଥ୍ୟ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ କିମ୍ବା ବିମାନ ବନ୍ଦରରେ ସଂଗ୍ରହ କରାଯିବ। ପଞ୍ଜୀକୃତ ଯାତ୍ରୀମାନଙ୍କୁ ଇ-କେଟ୍ରେ ସେମାନଙ୍କ ଏୟାରଲାଇନ୍ ବୋର୍ଡିଂ ପାସ୍ ସ୍କାନ୍ କରିବା ପରେ ପାସ୍ପୋର୍ଟ ସ୍କାନ୍ କରିବାକୁ ପଡ଼ିବ। ଉଭୟ ଆଗମନ ଏବଂ ପ୍ରସ୍ଥାନ ସମୟରେ ଯାତ୍ରୀମାନଙ୍କ ବାୟୋମେଟ୍ରିକ୍ ତଥ୍ୟ ଇ-କେଟ୍ରେ ଯାଞ୍ଚ କରାଯିବ। ଏହି ପ୍ରମାଣୀକରଣ ଥରେ ସଫଳ ହେବା ପରେ ଇ-କେଟ୍ ସ୍ୱତଃ ଖୋଲିବ ଏବଂ ଏହାକୁ ଇମିଗ୍ରେସନ୍ ମଞ୍ଜୁରୀ ପ୍ରଦାନ ବୋଲି ବିବେଚନା କରାଯିବ। ସୁପ୍ରିମକୋର୍ଟର ବିଚାରପତି ଭାବେ ଆଜି ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଜଷ୍ଟିସ୍ ଚନ୍ଦ୍ରନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କ୍ରମେ ଗତ ସୋମବାର କେନ୍ଦ୍ର ପକ୍ଷରୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଥିବା ଜଷ୍ଟିସ୍ ଚନ୍ଦ୍ରନଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ୍ ସାନୁମୁଗରତ୍ନମ୍ଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ସମ୍ବୋଧିତ କରି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ କହିଛନ୍ତି ଉଭୟ ଦେଶ ସ୍ଥାୟିତ୍ୱ ଏବଂ ଡିଜିଟାଲ୍ କ୍ଷେତ୍ରରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି। ଗୁଜରାଟର ଗିଫ୍ଟ ସିଟି ଏବଂ ସିଙ୍ଗାପୁର ମଧ୍ୟରେ ଆର୍ଥିକ ଅନୁଷ୍ଠାନ ପାଇଁ ଡାଟା କରିଡର ଏବଂ ଉଭୟ ଦେଶ ମଧ୍ୟରେ ଅକ୍ଷୟ ଶକ୍ତି କରିଡରର ସ୍ଥାପନ ପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ଦେଶ ବର୍ତ୍ତମାନ ବ୍ୟାପକ ରଣନୀତିକ ଭାଗିଦାରୀ କ୍ଷେତ୍ରକୁ ଉନ୍ନତ କରିବା ପାଇଁ ଆଗ୍ରହୀ। ସେମିକଣ୍ଡକ୍ଟର ନିର୍ମାଣ ଏବଂ ନେଟ୍ ଜିରୋ ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ସହଯୋଗ ଆଦି କ୍ଷେତ୍ରରେ ନୂତନ ପଦକ୍ଷେପ ଅନୁସନ୍ଧାନ ପାଇଁ ଚାହୁଁଛନ୍ତି। ଶ୍ରୀ ଥର୍ମନ୍ କହିଛନ୍ତି ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ସମ୍ପର୍କ ବଜାୟ ରହିଛି। 1965 ସିଙ୍ଗାପୁରର ସ୍ୱାଧୀନତାକୁ ସ୍ୱୀକୃତି ପ୍ରଦାନ କରିଥିବା ଅଳ୍ପ କେତୋଟି ଦେଶ ମଧ୍ୟରେ ଭାରତ ଅନ୍ୟତମ ଏବଂ ସେହିଦିନଠାରୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଜି ସ୍ପାଡେକ୍ସ ମିଶନ ଅଧୀନରେ ଦୁଇଟି ସାଟେଲାଇଟ୍ର ଡକିଂ ସଫଳତାର ସହ ଶେଷ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପଗ୍ରହର ମହାକାଶ ଡକିଂର ସଫଳ ପ୍ରଦର୍ଶନ ପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ବର୍ଷଗୁଡ଼ିକରେ ଦେଶର ମହତ୍ୱାକାଂକ୍ଷୀ ମହାକାଶ ଅଭିଯାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ଭାରତୀୟ ଡକିଂ ସିଷ୍ଟମ ବୋଲି ଡକ୍ଟର ସିଂହ ଅଭିହିତ କରିଛନ୍ତି। ଏହି ଅଭିଯାନ ଦ୍ୱାରା ଭାରତୀୟ ଅନୁସନ୍ଧାନ ଷ୍ଟେସନ ଚନ୍ଦ୍ରଯାନ 4 ଏବଂ ଗଗନଯାନ ସମେତ ସମସ୍ତ ଭବିଷ୍ୟତ ଅଭିଯାନଗୁଡ଼ିକ ସୁରୁଖୁରୁରେ ପରିଚାଳିତ ହେବ ବୋଲି ଡକ୍ଟର ସିଂହ ଗୁରୁତ୍ୱାରୋପ କରିଛନ୍ତି। ନିର୍ବାଚନ ସମୟରେ କୃତ୍ରିମ ବୁଦ୍ଧିମତା ଏବଂ ସିନ୍ଥେଟିକ୍ କଣ୍ଟେଣ୍ଟ ଦ୍ୱାରା ସେୟାର କରାଯାଉଥିବା ପ୍ରମୁଖ ଲେବଲିଂ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ ପକ୍ଷରୁ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରାଯାଇ କୁହାଯାଇଛି ଦଳୀୟ ପ୍ରଚାରକମାନଙ୍କୁ ଅନ୍ଲାଇନ୍ରେ ପ୍ରସାରିତ ବିଜ୍ଞାପନ ଏବଂ ପ୍ରଚାର ବିଷୟବସ୍ତୁଗୁଡ଼ିକରେ ସ୍ୱଘୋଷଣାନାମା ସାମିଲ କରିବାକୁ ପଡ଼ିବ। ନିର୍ବାଚନ ଆୟୋଗ ପକ୍ଷରୁ ଆହୁରି କୁହାଯାଇଛି ଏହିଭଳି ବିଷୟବସ୍ତୁଗୁଡ଼ିକରେ ଏଆଇ ଜେନେରେଟେଡ୍ କିମ୍ବା ଡିଜିଟାଲ୍ ଭାବରେ ଉନ୍ନତ କିମ୍ବା ବିଷୟବସ୍ତୁଗୁଡ଼ିକରେ ସଂକେତ ଚିହ୍ନ ବ୍ୟବହାର କରିବା ଜରୁରୀ। ଗତ ଲୋକସଭା ନିର୍ବାଚନ ସମୟରେ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଆଧାର କରି ଆୟୋଗ କହିଛି ମିଥ୍ୟା ସୂଚନା ପ୍ରସାର କରୁଥିବା କୌଣସି ଏଆଇ ଦ୍ୱାରା ପ୍ରସ୍ତୁତ ବିଷୟବସ୍ତୁକୁ ପ୍ରଚାର କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଇଆଇଟି ବିସ୍ଫୋରଣରେ 2 ସିଆର୍ପିଏଫ୍ ଯବାନ ଆହତ ହୋଇଛନ୍ତି। ଜିଲ୍ଲାର ବାସାକୁଡ଼ା ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନ୍ ବେଳେ ଏହି ବିସ୍ଫୋରଣ ଘଟିଥିଲା। ଆହତ ଯବାନଙ୍କୁ ଉଦ୍ଧାର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 19 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 118 ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହାବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଜନସାଧାରଣ ନିଜର ମତାମତ ଆସନ୍ତାକାଲି ସୁଦ୍ଧା ଦେଇପାରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ରେ ଚାଲିଥିବା ପୁରୁଷ ହକି ଇଣ୍ଡିଆ ଲିଗ୍ରେ ଆଜି କଳିଙ୍ଗ ଲାନ୍ସର୍ସ ଓ ଏସ୍ଜି ପାଇପର୍ସ ମଧ୍ୟରେ ସନ୍ଧ୍ୟା 8:15 ମୁକାବିଲା ହେବ। ଗତକାଲିର ମ୍ୟାଚ୍ରେ ସାଚିରାର ବେଙ୍ଗଲ ଟାଇଗର୍ସ 5-3 ୟୁପି ରୁଦ୍ରାସକୁ ପରାସ୍ତ କରିଛି। ମହିଳା ହକି ଇଣ୍ଡିଆ ଲିଗ୍ରେ ରାଞ୍ଚିସ୍ଥିତ ମାରଙ୍ଗ ଗୋମ୍କେ ଜୟପାଲ ସିଂ ହକି ଷ୍ଟାଡିୟମ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ସୁର୍ମା ହକି କ୍ଲବ 2-1 ଓଡ଼ିଶା ୱାରିୟର୍ସକୁ ପରାସ୍ତ କରିଛି। ଆଜି ସନ୍ଧ୍ୟା 6:00 ସାଚିରାର ବେଙ୍ଗଲ ଟାଇଗର୍ସ ଏବଂ ଓଡ଼ିଶା ୱାରିୟର୍ସ ମଧ୍ୟରେ ମୁକାବିଲା ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ୍ରେ ଆଜି ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ମୁମ୍ବାଇ ସିଟି ଏଫ୍ସି ଏବଂ ପଞ୍ଜାବ ଏଫ୍ସି ମଧ୍ୟରେ ମୁକାବିଲା ହେବ। ପୂର୍ବରୁ ପଞ୍ଜାବ ଏଫ୍ସି ଶେଷ 2 ଘରୋଇ ମ୍ୟାଚ୍ରେ ପରାସ୍ତ ହୋଇଥିବାବେଳେ ମୁମ୍ବାଇ ସିଟି ଏଫ୍ସି ଶେଷ 5 ମ୍ୟାଚ୍ରେ ଅପରାଜିତ ରହିବା ଧାରାକୁ ବଜାୟ ରଖିବ ବୋଲି ଚେଷ୍ଟା କରିବ। ଦେଶରେ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହିତ କରିବା ଲାଗି ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଦେଶର 7 ବିମାନ ବନ୍ଦରରେ ଆଜିଠାରୁ ଆରମ୍ଭ ହେବ ଫାଷ୍ଟ ଟ୍ରାକ୍ ଇମିଗ୍ରେସନ୍ ଟ୍ରଷ୍ଟେଡ୍ ଟ୍ରାଭେଲର କାର୍ଯ୍ୟକ୍ରମ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ଆଜି ସନ୍ଧ୍ୟାରେ ସାକ୍ଷାତ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇତିହାସ ରଚିଲା ଇସ୍ରୋ, ସଫଳତାର ସହ ଶେଷ ହେଲା ଉପଗ୍ରହ ସଂଯୋଗୀକରଣ ପ୍ରକ୍ରିୟା ଏବଂ ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆଜି କଳିଙ୍ଗ ଲାନ୍ସର୍ସ ଓ ଏସ୍ଜି ପାଇପର୍ସ ଏବଂ ମହିଳା ବର୍ଗରେ ବେଙ୍ଗଲ ଟାଇଗର୍ସ ଓ ଓଡ଼ିଶା ୱାରିୟର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।